ଆଚ୍ଛା ରାଣୀ, ଏକୁ କଣ ପ୍ରେମ କୁହାଯିବନି?
କାହାକୁ?
ଏଇ ନଈ କୂଳରେ ଶିରି ଶିରି ପବନ ସାଥିରେ ଦୋହଲୁଥିବ ପାଣି ଆଉ ନଈକୂଳର ସୁନୁସୁନିଆ ଶାଗ, ଟେକାଟିଏ ବି ଛାଟିବାକୁ ମନ କହିବନି ନଈକୁ, କାଳେ ବିଗିଡ଼ିଯିବ ନଈର ପାଣିପାଗ। ପାଣିରେ ଜଳ ଜଳ ହୋଇ ଦିଶୁଥିବ ଚାରୋଟି ପାଦ, ପାଉଁଜିର ରୁଣୁଝୁଣୁ ଶବ୍ଦରେ ମାଛମାନେ ବି ବିଭୋର ହେଉଥିବେ, ଆକାଶରେ ଡେଣା ଝାଡ଼ି ଝାଡ଼ି ନୀଡ଼କୁ ଫେରୁଥିବେ ଗେଣ୍ଡାଳିଆ, କଙ୍କିଟିଏ ବି ଗୀତ ଗାଇ ଗାଇ ବେଣା ଆଉ ହେଁସୁଆତି ଉପରେ ଓଠ ଖସୁଥିବ। ତୁମ କଳା ମିଘି ବେଣୀକୁ ଧରି ବସିଥିବି ମୁଁ, ଧୀରେ ଧୀରେ ସୂରୁଜ ଡୁବି ଯାଉଥିବେ ପଶ୍ଚିମରେ।
ଆଉ ତାପରେ?
ତାପରେ ଆଉ କଣ, କାଲି ରାତିରେ ଏତକ ହିଁ ସ୍ୱପ୍ନ ଦେଖିଥିଲି।
ଆରେ ଛାଡ଼ିଦେଲ ଯେ କଥା, ଶିଆଳଟିଏ ଭୁକିବାରୁ ତୁମେ ତାକୁ ଟେକାଟିଏ ଛାଡ଼ିଥିଲ ବୋଲି।
ଆରେ ହଁ ତ, ଏ କଥା ତୁମେ କେମିତି ଜାଣିଲ?
ମୁଁ କେମିତି ଜାଣିଲି, ବୁଦ୍ଧ କୋଡ଼ିକାର, ତୁମ ସ୍ୱପ୍ନରେ ପୁରା ମୁଁ ଥିଲି।